ଯୀଶୁ ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଲେ, କିନ୍ତୁ ତାହାଙ୍କ ନିଜଠାରେ ଈଶ୍ୱରଙ୍କ ମହାଶକ୍ତିକୁ ମଧ୍ୟ ପ୍ରଦର୍ଶନ କଲେ। 26:13 ବହୁ ବର୍ଷ ତଳେ ଦୁବକ ଜହନ ନାମରେ ଜଣେ ଲୋକ ଇସ୍ରାଏଲରେ ଥିଲେ। ସେ ଲୋକମାନଙ୍କୁ ମନ୍ଦ କାର୍ଯ୍ୟରୁ ଫେରି ଏକମାତ୍ର ଜୀବିତ ପରମେଶ୍ୱରଙ୍କ ଉପାସନା କରିବାକୁ ଘୋଷଣା କଲେ। ଯେତେ ଲୋକ ତାଙ୍କ କଥା ବିଶ୍ୱାସ କଲେ, ଜଳରେ ବାପ୍ତିସ୍ମ ନେଲେ, ଈଶ୍ୱର ଆମକୁ କ୍ଷମା କରନ୍ତୁ ଓ ଉତ୍ତମ ଜୀବନ ଦିଅନ୍ତୁ ବୋଲି କହିବାର ତାହା ଚିହ୍ନ ଅଟେ। ଜୋହନ କହିଲେ, ମୁଁ ଉତ୍ତାରେ ଜଣେ ମହାନ ବ୍ୟକ୍ତି ଆସୁଅଛନ୍ତି, ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ। ସେତେବେଳେ ଯୀଶୁ ଜୋହନ ପାଖକୁ ଆସିଲେ। ସେ କିଛି ପାପ କରିନାହାନ୍ତି, କିନ୍ତୁ ବାପ୍ତିସ୍ମ ନେବାକୁ ଚାହାନ୍ତି। ଯୀଶୁ ଜଳରୁ ଉଠି ଆସିବା ସମୟରେ ଆଶ୍ଚର୍ଯ୍ୟ ବିଷୟ ଘଟିଲା। କପୁତ ରୂପରେ ଈଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ଅବତରଣ କଲେ। ଈଶ୍ୱର ସ୍ୱର୍ଗରୁ କହିଲେ, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭେ ପରମ ସନ୍ତୋଷ। ସେ ଦିନଠାରୁ ଯୀଶୁ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ କଲେ, ପୁଣି ଲୋକମାନେ ତାହାଙ୍କଠାରେ ଈଶ୍ୱରଙ୍କ ଶକ୍ତିକୁ ଦେଖିଲେ।